ବ୍ରଜମୋହନ ମହାନ୍ତିଙ୍କ ଗଳ୍ପ କାହାଣୀଟିଏ ପଲଙ୍କ ଉପରେ ସ୍ୱାମୀଙ୍କ ନିକଟରେ ଶୋଇ ରହି କାହାଣୀଟିଏ ଶୁଣିବାକୁ ଅଳି କରୁଥିଲେ ନୀଳିମା। ତରୁଣ ସ୍ୱାମୀ ସୁକାନ୍ତ ଜୀବନକୁ ଉପଭୋଗ କରିବାର ଯଥେଷ୍ଟ ସମ୍ଭାର ନେଇ ତାଙ୍କୁ କରୁଥିଲେ ନିଜର। ସେ ବିଭୋରା ହେଉଥିଲେ ନିଜ ନାରୀତ୍ୱର ଅହମିକାରେ। କିନ୍ତୁ ନୀଳିମା ଭାବବିଳାସିନୀ ପ୍ରେମମୟୀ ରୀତିଯୁଗିଆ ନାୟିକା ପରି ନିଜକୁ ସ୍ୱାମୀଙ୍କ କୋଳରେ ଫିଙ୍ଗି ଫିଙ୍ଗି ଆବେଦନ କରୁଥିଲେ ବିନମ୍ର ଭାବେ ଜୀବନର ସ୍ୱାଦ ପାଇଁ। ଅନ୍ଧାର ସହିତ ଆଲୋକର ନୁହେଁ, ମୁହୂର୍ତ୍ତ ସହିତ ମୁହୂର୍ତ୍ତର ମିଶ୍ରଣକୁ ସେ ସ୍ୱାଗତ କରୁଥିଲେ ପ୍ରତ୍ୟେକ ସମୟରେ। ଜୀବନର ଜଟିଳତା ଭୁଲି ନୀଳିମା ଖୋଜୁଥିଲେ ନିଜକୁ ସ୍ୱାମୀଙ୍କ ଛାତି ଭିତରୁ। ସତେ ଯେମିତି ନୀଳିମା ନିଜେ ଥିଲେ ସ୍ୱାମୀଙ୍କ ହୃଦୟ ସମୁଦ୍ରର ମାତ୍ର କ୍ଷୁଦ୍ର ଏକ ଲୋହିତ ପ୍ରବାଳ। କିନ୍ତୁ ସୁକାନ୍ତ ନୀଳିମାଙ୍କର ଉପସ୍ଥିତିକୁ ଗ୍ରହଣ କରୁଥିଲେ ଅତି ସାଧାରଣ ଭାବେ। ଅଭିମାନ କରି ବାରବାର ନୀଳିମା କହୁଥିଲେ, ଆଜି ଛାଡ଼ିବିନି, ଭଲ କାହାଣୀଟିଏ ନିଶ୍ଚୟ ଶୁଣିବି, ମୁଁ ପୁରା କାହାଣୀ ଶୁଣିବାକୁ ଖୁବ୍ ଭଲ ପାଏ। ଏପରିକି ବିବାହ ପର୍ଯ୍ୟନ୍ତ ବୋଉର କୋଡ଼ରେ ମଥା ଦେଇ କାହାଣୀ ଶୁଣୁଥିଲି। ଏ ଅନୁରୋଧରେ କିନ୍ତୁ ହସୁଥିଲେ ସୁକାନ୍ତ। ସତେ ଯେମିତି ତାଙ୍କର ହାର୍ଦ୍ଦିକତା ନଥିଲା କାହାଣୀ ଶୁଣାଇବା ପାଇଁ। ସେ ଜାଣନ୍ତି କାହାଣୀ ସବୁଦିନ କାହାଣୀ, ବାସ୍ତବତାର ଚରମ ପରୀକ୍ଷା ସମୟରେ କାହାଣୀର ସ୍ଥାନ କାହିଁ। ସୁକାନ୍ତଙ୍କ ଯୁକ୍ତିକୁ କିନ୍ତୁ ମାନିନେବା ପାଇଁ ପ୍ରସ୍ତୁତ ନଥିଲେ ନୀଳିମା। ସେ ବେଶ ବୁଝିଥିଲେ ଜୀବନରେ ଜ୍ୱଳନର ଜ୍ୱାଳାକୁ ଭୁଲିବାକୁ ହେଲେ ମଣିଷକୁ କଳ୍ପନାରେ ବଞ୍ଚିବାକୁ ହେବ। ଏହି କଳ୍ପନାରେ ହିଁ ମଣିଷ ହେବ ମଣିଷ। ତେଣୁ ସ୍ୱାମୀଙ୍କ ନିକଟରେ ସେ ଯୁକ୍ତି କରି କହୁଥିଲେ, ତୁମେ ଲେଖକ, ଅସଂଖ୍ୟ କାହାଣୀ ସୃଷ୍ଟି କରି ନିଜକୁ ନିଜେ ଉପଭୋଗ କରୁଛ, କିନ୍ତୁ ନାଇଁ ନୀଳିମା, ତୁମେ ମୋତେ ଭୁଲ ବୁଝୁଛ। ନିଜର ଆନନ୍ଦ ପାଇଁ ଲେଖକ ଯାହା ସୃଷ୍ଟି କରେ ତାହା ଆଘାତ କରେ ଅନ୍ୟମାନଙ୍କୁ, ତେଣୁ ତୁମେ କାହାଣୀ ନ ଶୁଣିବା ହିଁ ଭଲ। ସୁକାନ୍ତଙ୍କ ଯୁକ୍ତିରେ ଅଭିମାନ କଲେ ସେ, ଆଉ ପ୍ରତିବାଦ କଲାଭଳି କହିଲେ, ମୁଁ ଜାଣେ ତୁମେ ମୋ ଅନୁରୋଧ ରକ୍ଷା କରିବ ନାହିଁ, ଜୀବନରେ ବହୁବାର ଏ ଅନୁରୋଧ କରି ମୁଁ ହାର ମାନିଛି। କଥା କହୁ କହୁ ଫୁଲି ଫୁଲି କାନ୍ଦି ଉଠିଲେ ନୀଳିମା। ଅନିଚ୍ଛା ସତ୍ତ୍ୱେ ସୁକାନ୍ତ କହିଲେ, ତୁମେ ଦୁଃଖ କର ନାହିଁ ନୀଳିମା, ଯଦି କାହାଣୀ ଶୁଣିବା ପାଇଁ ଏକାନ୍ତ ଇଚ୍ଛା ତେବେ କହୁଛି ଶୁଣ। ଆଗ୍ରହରେ କାନ ଡେରି ଶୋଇ ରହିଲେ ଶ୍ରୀମତୀ। ଆରମ୍ଭ କଲେ ଅନୁରକ୍ତ ସ୍ୱାମୀ। କାଳ୍ପନିକ କାହାଣୀ ନୁହେଁ, ଏକ ବାସ୍ତବ କାହାଣୀ। ଅତୀତର ଅନ୍ଧାର ଦେହରୁ ଏବେ ବି ଏ କାହାଣୀ ଜୀବନ୍ତ ହୋଇ ଦଣ୍ଡାୟମାନ ହେଉଛି ଚକ୍ଷୁ ସମ୍ମୁଖରେ। ନୀରବ ହୋଇ ନିମିଳିତ ନୟନରେ ଚାହିଁ ରହିଥାନ୍ତି ନୀଳିମା। ପିଲାଦିନର ଘନିଷ୍ଠ ବନ୍ଧୁ ମୋହନ, ଏ ଘନିଷ୍ଠତା ଦିନକର ନୁହେଁ ଯୁଗକର। ଜୀବନର ଅନେକ ଅଧ୍ୟାୟରେ ଆମେ ଥିଲୁ ଏକ ଓ ଅଭିନ୍ନ। ଏକ ପ୍ରାଣ, ଏକ ମନ, ଏକ କାମନାରେ ଆମେ ବିମୋହିତ ହେଉଥିଲୁ ପରସ୍ପର। କଲେଜରେ ଦୁଇ ଜଣ ଯାକ ଅଧ୍ୟୟନ କରୁଥିବା ସମୟରେ ମୋହନ ଭଲ ପାଇ ବସେ କଟକର ଜଣେ ଅଧ୍ୟାପକଙ୍କର କନ୍ୟା ମିନତୀକୁ, କଲେଜ ଛାତ୍ରୀ ମିନତୀ। ହୃଦୟ ଦେଇ ମଧ୍ୟ ଭଲ ପାଉଥିଲା ମୋହନକୁ। ସମୟ କଟିଲା, କେତେ ମଧୁସ୍ୱପ୍ନର ରାତି ନେଇ ଉଭୟ ଆତ୍ମହରା ହେଲେ ପରସ୍ପର। ଚେତନାର ବଂଶୀରେ ସ୍ୱର ତୋଳି ସେମାନେ ସଜିଲ ହେଉଥିଲେ ଜୀବନର ଉଦ୍ଯୋଗ ପର୍ବ ପାଇଁ। ସେ ଦୁହେଁ ନିରୀହ ବୈକୁଣ୍ଠର ଲକ୍ଷ୍ମୀ ଏବଂ ନାରାୟଣ। ଠିକ୍ ଏମିତି ସମୟରେ ଏମ୍ଏ ପରୀକ୍ଷା ଦେଲା ମୋହନ, କିନ୍ତୁ ଦୁର୍ଭାଗ୍ୟକ୍ରମେ ତୃତୀୟ ଶ୍ରେଣୀ ପାଇ ଅନୁପଯୁକ୍ତ ହେଲା ସରକାରୀ ଅଧ୍ୟାପକ ଲାଗି। ପରେ ପରେ ମୋହନଠାରୁ ଦୂରେଇ ରହିବାକୁ ଚେଷ୍ଟା କଲା ମିନତୀ। ହୁଏତ ପୁଷ୍ପିତ ଯୌବନ ତାର ହାହାକାର କରିଉଠିଲା ଡିଗ୍ରୀର ନିସଙ୍ଗତାରେ। ଏମିତି ସମୟରେ ଅଧ୍ୟାପକ ମହାଶୟ ମିନତୀର ବିବାହ ଠିକ୍ କଲେ ଜଣେ IAS ଅଫିସରଙ୍କ ସହିତ। ବିବାହ ପୂର୍ବରୁ ମଧ୍ୟ ମିନତୀ ଅଦ୍ଭୁତ ରକମର ପୁନରାବୃତ୍ତି କଲା ତା ଜୀବନର ସଫଳ ସଂଳାପଗୁଡ଼ିକୁ। ଯେଉଁ ସଂଳାପଗୁଡ଼ିକ କେବଳ ଉଦ୍ଦିଷ୍ଟ ଥିଲା ମୋହନ ପାଇଁ, ସେଗୁଡ଼ିକ ଚିରାଚରିତ ସୂତ୍ରରେ ପୁଣି ପ୍ରଦତ୍ତ ହେଲା IAS ଅଫିସରଙ୍କୁ। ସେହି ଚାପା ଚାପା କଣ୍ଠ, ତାରୁଣ୍ୟର ତାରଲ୍ୟ, ଏସବୁକୁ ନୀରବରେ ଯନ୍ତ୍ରଣାର ସହିତ ଲକ୍ଷ୍ୟ କରୁଥିଲା ମୋହନ। ସେଦିନ ସହରର ଏକ ନିର୍ଜନ ପାର୍କ ଦେହରେ ମିନତୀ ଓ IAS ଅଫିସରଙ୍କୁ ଦେଖି କମ୍ପି ଉଠିଲା ମୋହନ। କ୍ଷୁଦିତ ବ୍ୟାଘ୍ର ଭଳି ସେ ଝାମ୍ପ ଦେଲା ମିନତୀ ଉପରକୁ। ତାପରେ ମୋହନ, ମୋର ଘନିଷ୍ଠ ବନ୍ଧୁ ମୋହନ, ମିନତୀର ତଣ୍ଟିଟାକୁ ଚିପି ଧରିଲା। ଜାନୁଆରୀର ବୁଭୁକ୍ଷା ନେଇ ଚିତ୍କାର କରୁଥିଲା ଶ୍ରୀମତୀ ମିନତୀ ବିକଳରେ। ଧୀରେ ଧୀରେ କ୍ଷୀଣରୁ କ୍ଷୀଣତର ହୋଇ ଉଠିଲା ସେ ଚିତ୍କାର, ଆଉ ତାପରେ ସିମେଣ୍ଟ ବେଞ୍ଚଟା ଉପରେ ଆସ୍ତେ ଆସ୍ତେ ଲୋଟି ପଡ଼ିବାକୁ ଲାଗିଲା ମିନତୀର ଯୌବନ ଦୀପ୍ତ ଅଙ୍ଗକାନ୍ତି। ଏ मिनती बा आईएएस ऑफिसर नुहे सुकांत जे पागल भली माड़ी बसछंती नीलिमांक छाती उपरे प्रबल गति रे चिपिबा को आरंभ करछंती तांकर ग्रीवादेश चित्कार करी धीरे धीरे नीरव होउछंती नवविवाहिता तरुणी नीलिमा नीलिमा एथर स्थिर भावरे पड़ी रहिछंती पलंक उपरे निश्चल मुक बधिर हठात ज्ञान फेरी आसला सुकांतंकर ए कौन है ला नीलिमा 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 ना उत्तर नाही दाम्पत्य जीवन रे चरम अहमिकार शेष परिणति कांदी उठिले सुकांत प्रश्न प्रत्येक प्रश्नर शेष प्रश्न रे उत्तर नाही हेतो नीलिमा नाहंती कहानी शुणा को से मन प्राण जीवन दे साधना करी शिखुछंती स्वामींक निकटरे उत्तेजन रे पलंक उपर उठी तले ठिया हेले सुकांत समग्र गृह रे असंभव नीरवता हेत नीरव द्रष्टा होई समस्ते लक्ष्य करुछंती बर्बर सुकांतंकर पशुत्व को ना असल सुकांत मुहूर्तक आत्मप्रकाश कर विलीन हो जाइछंती अनंत समयर समुद्र रे से सुकांत को आउ खोजी हेबो नाही से सुकांत तरुणी नीलिमार स्वामी नुहंती एक आरण्यकर विलाप निद्रित समस्ते आत्मसंतोष लाभ करुछंती सुकांत नीलिमांक हत्या संपर्क केही जानंती नाही बेस फांकी दे हेबो समस्त अभियोग को किंतु शयन कक्ष रे नीलिमांक मृतदेह की जुक्ति करी सुकांत दोषमुक्त करिबे निजको तेबे विलापर प्रतिध्वनि बळी तांक चतुर्दिगरे सत जेमति की कहि बुलिला फेरार फेरार हुआ सुकांत निश्चल होई किछि समय ठिया हेबा परे द्रुत पदरे आगेबाकु लागिले सुकांत एई मध्यरात्रर अंधकार देहरे से हजि जिबाकु चाहंती ठीक नीलिमा भळी पादर गति प्रखर होई उठिला रुह ए किए चमकी पड़ी अटकी गले सुकांत मु नीलिमा नीलिमा दांड दरजार कबाट को आउजी ठिया होइथिले नीलिमा बेदम हसरे फाटी पड़ुथिले से आश्चर्य विमूढ़ हो क्षणक अस्थिर हो पड़े सुकांत आहुरी हसु हसु नीलिमा कहले मु मरी ना तमे भय करना ए कौन कहुछ तुम्हें थरिला कंठरे कहले सुकांत तमे विश्वास कर मु मरी ना जो तंटी को तुम्हें हाथ में चिपी चिपी नीलिमा को खोजुल से नीलिमा निविड़ भाव जड़ी जा तुम छातीर अभ्यंतर नीलिमा तुम कौन पगली हो गल तुम गप शुणी मु चिरादिन भूली जा मोर पगलामी माने ताहले तुम्हें कौजे मु मिनती को हत्या करी ना ए संपर्क में बहुदिन तलर तुम लिखित गोटे गप मु पढ़ी मिनती को तुम्हें मान ना से आत्महत्या करथिला किंतु तुम्हें एमती हसुछ जे मु नारी नारी ताहार प्रतिद्वंदी पराजय कथा शुणिले विभोर हो उठे से ही विजय बाना धरी मु आनंदिता मु जाने तुम्हें मो तंटी छिपुन छिपुथिल मिनती दासर तुम्हें भूल करुछ नीलिमा मिनतीर तंटी को जे चिपिथिला मोहन किंतु मो मतरे मोहन को नायक करी तुम्हें जो गल्पटी शुणाउथिल से गल्पर नायक थिला तुम्हें निजे नीलिमा चरम विमुग्धतार सुकांत आलिंगन करुथिले नीलिमा को चक्षुर लोतक सहित अतीत वर्तमान और भविष्य एकीभूत होउथिला अद्भुत रकमर